ତେଣୁ ସେଇ ଗୋବର୍ଦ୍ଧନର ପାଦଦୋଷରେ ପର୍ବତର ପାଦଦୋଷରେ ସେଠି ଭଗବାନ ତାଙ୍କର ବ୍ରଜଦେବୀମାନେ କୃଷ୍ଣ ଯେତେବେଳେ କ୍ରୀଡ଼ା ଛଳରେ ତାଙ୍କ ଚୂଡ଼ାରେ ଏକ ଫୁଲମାଳା ପରିଧାନ କରି ବଳଦେବଙ୍କ ସହିତ ପର୍ବତ ତଟଦେଶରେ ଲୀଳା ବିଳାସ କରନ୍ତି, ସେତେବେଳେ ତାଙ୍କ ବଂଶୀର ସବୁ ନାଦ ଧ୍ୱନିତ କରିକରି ସମଗ୍ର ଜଗତକୁ ସେ ଆନନ୍ଦମୟ କରିଦିଏ କରି ତୋଳନ୍ତି। ସେହି ସମୟରେ ନିକଟସ୍ଥ ମେଘରାଶି ମହାନ ବ୍ୟକ୍ତିଙ୍କୁ ଅତିକ୍ରମ ଶଙ୍କାରେ ଅତି ମୃଦୁ ଭାବରେ ଗର୍ଜନ କରି ସଙ୍ଗୀତ କରୁଥାନ୍ତି। ମେଘରାଶି ତାଙ୍କ ପ୍ରିୟ ସୁହୃଦ ଉପରେ ପୁଷ୍ପ ବର୍ଷଣ କରୁଥାନ୍ତି ଆଉ ଛତ୍ର କରି ଛାୟା ପ୍ରଦାନ କରନ୍ତି। ଭଗବାନ ଯେତେବେଳେ ଗୋଚାରଣ କରୁଛନ୍ତି ସେହି ସମୟରେ ବିଭିନ୍ନ ବେଶରେ ଭଗବାନ ସଜ୍ଜିତ ହୋଇଛନ୍ତି ବଳରାମଙ୍କ ସହିତ। ସେହି ସମୟରେ ପର୍ବତ ଉପରେ ଯେତେବେଳେ ଭଗବାନ ଉପସ୍ଥିତ ଥାଆନ୍ତି ସେହି ସମୟରେ ମେଘ ଆକାଶରେ ମେଘ ରହିଛି, ସେ ଭଗବାନଙ୍କ ଏଇଭଳି ଭାବରେ ସେବା କରନ୍ତି। ମେଘ ଭାବନ୍ତି ଇଏ ଆମର ସଖା, କାରଣ ଭଗବାନଙ୍କ ସହିତ ମେଘଙ୍କର ବହୁତ ସାଦୃଶ୍ୟ ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଫାଷ୍ଟରେ କହିଛନ୍ତି, ଭୂମିସ୍ଥାନ ଆନନ୍ଦମ ଅନୁବର୍ଣ୍ଣେୟ ଆକାଶ ସ୍ଥାନ ଜଡ଼ାନ ଅପି ବେଣୁନାଦ ଏତୁକଂ ତତ୍ ବନେୟତି। ଯେଉଁ ପୃଥିବୀରେ ଯେଉଁ ସବୁ ରହିଲେ ଯେଉଁମାନେ ସେମାନଙ୍କୁ ଆନନ୍ଦ ପ୍ରଦାନ କରିବା ପରେ ବର୍ଣ୍ଣନା କରାଗଲା, ବର୍ତ୍ତମାନ ଆକାଶରେ ଏଇ ମେଘ ଯେଉଁ ରହିଛି ଏ ଜଡ଼ ଭଳି ଜଡ଼ ବସ୍ତୁ ସିଏ ମଧ୍ୟ କେମିତି ଆନନ୍ଦିତ ହେଉଛନ୍ତି ଏହି ଶ୍ଳୋକରେ, ଏହି ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ମେଘ ଏବଂ ଭଗବାନଙ୍କର ଯେଉଁ ରହିଛି ମେଘ ଭଗବାନଙ୍କର ବର୍ଣ୍ଣ, ମେଘ ବର୍ଣ୍ଣ ଶୁଭାଙ୍ଗମ, ଭଗବାନଙ୍କ ବର୍ଣ୍ଣ ହେଉଛି ମେଘ ବର୍ଣ୍ଣ। ଆକାଶର କୃଷ୍ଣଙ୍କ ଶରୀର ରଙ୍ଗ ସେୟା, ଆକାଶର ରଙ୍ଗ ମଧ୍ୟ ସେଇ ନୀଳ ବର୍ଣ୍ଣ, ଆଉ ମେଘର ବର୍ଣ୍ଣ ମଧ୍ୟ ସେଇ ନୀଳ ବା ଶ୍ୟାମଳ ବର୍ଣ୍ଣ, କୃଷ୍ଣଙ୍କର ବର୍ଣ୍ଣ ସେଇଭଳି ଭାବେ ଭଗବାନଙ୍କର ରୂପ ସହିତ ମେଘର ରୂପ ମିଶି ଯାଉଛି। ଭଗବାନ ମୋର ସଫା ହେଇ ଏକା ସମାନ ରୂପ ରହିଛୁ, ସ୍ୱଭାବ ମଧ୍ୟ ଭଗବାନ ସହିତ ସମାନ। ଭଗବାନଙ୍କର ସ୍ୱଭାବ କିଭଳି ନା ସିଏ ସମସ୍ତଙ୍କୁ ସୁଖ ପ୍ରଦାନ କରନ୍ତି, ତାଙ୍କ ଲୀଳାମୃତ ମାଧ୍ୟମରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ସେ ଶ୍ରୀ ସୀତାରାମ ମାଣ୍ଡୁଟି, ତେଣୁ ମେଘ ମଧ୍ୟ ସେହିଭଳି ଭାବରେ ବର୍ଷା ମାଧ୍ୟମରେ ସମସ୍ତଙ୍କୁ ଯୁବମାନଙ୍କୁ ଜଳ ପ୍ରଦାନ କରନ୍ତି, ଜୀବନ ପ୍ରଦାନ କରନ୍ତି, ଜଳକୁ ଜୀବନ ବୋଲି କୁହାଯାଏ, ଏବଂ ସବୁ ପୋଷଣ କରନ୍ତି। ବର୍ଷା ମଧ୍ୟ ଯଦି ବର୍ଷା ନହେବ ସବୁ ସୁଖୀ ନଷ୍ଟ ହୋଇଯିବ, ସବୁ ବର୍ଷା ଚଢ଼ାଉ ସମୟରେ ଏହିଭଳି ଭାବରେ ଆଉ କୌଣସି ବର୍ଷା ହେବ ନାହିଁ ଶହେ ବର୍ଷ ଧରିକି ବିଭିନ୍ନ ପ୍ରକାର ପ୍ରଳୟ ରହିଛି ଗୋଟେ ପ୍ରକାର ପ୍ରଳୟ ହେଉଛି ଶହେ ବର୍ଷ ଧରିକି କୌଣସି ବର୍ଷା ହେବ ନାହିଁ ବର୍ଷା ନହେଲେ ଆଉ କିଏ ବଞ୍ଚିବ ସମସ୍ତେ ମୃତ୍ୟୁବରଣ କରିବେ ଆଉ ତାପରେ ଶହେ ବର୍ଷ ଧରି ପ୍ରବଳ ବର୍ଷା ହେବ ସବୁ ପ୍ରଳୟ ପ୍ରୟୋଗୀ ଜଳ ହୋଇଯିବ ଏଭଳି ଭାବରେ ସବୁ ଯେଉଁ ଆମେ ତ ନଥିବା କେବେ ଜାଣିବା ସେଇଟାକୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ପ୍ରଳୟ ସମୟରେ କ'ଣ ହେବ ସୃଷ୍ଟି ସମୟରେ କିଭଳି ଭାବ ସୃଷ୍ଟି ହେଉଛି ପ୍ରଳୟ ସମୟରେ କିଭଳି ଭାବ ପ୍ରଳୟ ହେଉଛି ସବୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଭଗବାନଙ୍କର ଯେଉଁ ମେଘ ରହିଛି ମେଘରେ ଯେଉଁ ବିଦ୍ୟୁତ ଚମକି ଯାଉଛି କ୍ରିକେଟ୍ ମାଧ୍ୟମରେ ବିଦ୍ୟୁତ ମାରୁଛି ସେହିଭଳି ଭାବରେ ଭଗବାନଙ୍କର ଯେଉଁ କ'ଣ ଭଗବାନଙ୍କର ପୀତାମ୍ବର ଭଗବାନଙ୍କର ବିଭ୍ରତ ବାସ କନଙ୍କ ବିଷ ବୈଜନ୍ତୀ ମାଳା ତାଙ୍କର ଯେଉଁ ପୀତାମ୍ବର ଧାରଣ କରିଛନ୍ତି ସେ ବିଦ୍ୟୁତ ଭଳି ଶୋଭା ପାଉଛନ୍ତି ଭଗବାନଙ୍କ ଯେମିତି ମେଘ ମେଘରେ ବିଦ୍ୟୁତ ମାରିଲେ ଯେଉଁଭଳି ଭାବରେ ଶୋଭା ଦେଖାଯାଏ ଭଗବାନଙ୍କ ଶରୀରରେ ପୀତ ବସ୍ତ୍ର ସେଇଭଳି ଭାବରେ ଶୋଭା ପାଉଛନ୍ତି ତେଣୁ ମେଘ ଭାବୁଛନ୍ତି ଇଏ ମୋର ସଖା ଗୋପୀମାନେ ଏଇଟାକୁ କହିଛନ୍ତି ମେଘ ଭାବୁଥିବ ନ ଭାବୁଥିବ ଅଲଗା କଥା ମେଘକୁ ଜଡ଼ ବସ୍ତୁ ସେ କ'ଣ ଭାବିବ ତେଣୁ ଭଗବାନ ଯେଉଁ ବେଣୁରବ କରୁଛନ୍ତି ସେହିଭଳି ଭାବରେ ମେଘ ମଧ୍ୟ ମୃଦୁ ମୃଦୁ ଧୀରେ ଧୀରେ ଯେଉଁ ବେଣୁରେ ଆସୁଛନ୍ତି ସେ ମଧ୍ୟ ହେଇକି ମେଘ ବର୍ଜନ କରୁଛନ୍ତି ବେଣୁ ସହିତ ସମାନ କରିକି ତାଳ ମିଳେଇକିରି ମୃଦଙ୍ଗ ଭଳି ମୃଦଙ୍ଗ ବାଜିପାରୁଛି ଭଗବାନ ବେଣୁ ବଜାଉଛନ୍ତି ସେ ମୃଦଙ୍ଗ ବଜାଉଛନ୍ତି ଏହିଭଳି ଭାବରେ ମେଘ ସଫା ହିସାବରେ ବର୍ଣ୍ଣନା କରାଯାଇଛି ସ୍ୱର ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ସ୍ୱରକୁ ମଧ୍ୟ କୁହାଯାଏ ନା ମେଘ ଗମ୍ଭୀରା ଗିରା ମେଘର ଯେଉଁ ଗଡ଼ଗଡ଼ ମାରି ଯେଉଁ ଶବ୍ଦ ହୁଏ ସେହିଭଳି ଭାବରେ ଭଗବାନଙ୍କ ସ୍ୱରକୁ ବର୍ଣ୍ଣନା କରାଯାଇଛି ମେଘ ଗମ୍ଭୀରା ଗିରା ମେଘ ଗମ୍ଭୀର ମେଘ ଭଳି ଗମ୍ଭୀର ଗୀର ଭଗବାନଙ୍କ ବଚନ ତେଣୁ ଏଇଭଳି ଭାବରେ ଏଇ ଦୁଇଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଆମ କଥା ଗୋଟେ ବିଶ୍ରାମ ଦେବା ଗୀତ ବିନ୍ଦ ପାଠ କରିବା ନା କ'ଣ କ'ଣ ଆଉ ଗୋଟେ ଯୁଗଳ ଗୀତ କରିବା ତେଣୁ 14-15 ବର୍ଣ୍ଣନା କରାଯାଉଛି ବିବିଧ ଗୋପ ଚରଣୀ ସୁବିଧା ଉଦ୍ଧୋ ବେଣୁ ବାଦ୍ୟ ଉଦାର୍ଯ୍ୟ ଶିକ୍ଷା ତବ ସୁତ ସତି ଗଦାଧର ବିମ୍ବେ ଦତ୍ତ ବେଣୁ ରଣୟ ସ୍ୱର ଜାତି ଶବନ ଷଷ୍ଟ ଦୁପଦାର୍ଯ୍ୟ ସୁରେଶା ଶକ୍ର ସର୍ବ ପରମେଷ୍ଠି ପୂର୍ବା କବୟ ଆନନ୍ଦ ମନ୍ଦର ଚିତା କସ୍ମଳନ ଯଜୁ ଅନିଶ୍ଚିତ ତତ୍ତ୍ୱା ତେଣୁ ଏଇଟା ସନ୍ଧ୍ୟା ସମୟର କଥା ଉପରବେଳା ସମୟର କଥା ବିବିଧ ଗୋପଚରଣୀ ସୁବିଧା ଦେଉ ଗୋପମାନେ ସକାଳୁ ଚାଲିଯାଇଛନ୍ତି ଗୋଚାରଣ କରିବା ପାଇଁ ଆଉ ସନ୍ଧ୍ୟାବେଳେ ମା ଏବଂ ଯଶୋଦା ଏସବୁ ଭାବରେ ଅପେକ୍ଷା କରୁଛନ୍ତି କେତେବେଳେ ସମୟ ହେବ କେତେବେଳେ ଗୋଧୂଳି ଦେଖିଲେ ତାଙ୍କର ଆନନ୍ଦ ହେବ ଭଗବାନ ଆସିବେ କୃଷ୍ଣ ଆସିବେ ଏଇଭଳି ଭାବରେ ଅପେକ୍ଷା କରୁଛନ୍ତି ତେଣୁ ଅନ୍ୟ ଗୋପୀମାନେ ତାଙ୍କ ମାଆଙ୍କୁ ସାନ୍ତ୍ୱନା ଦେଉଛନ୍ତି କି କାଳେ ଡେରି ହେଲା ବା କ'ଣ ହେଲା ଏଥିପାଇଁ ସାନ୍ତ୍ୱନା ଦିଆଯାଉଛି ସେ କହୁଛନ୍ତି ହେ ପୁଣ୍ୟବତୀ ମା ଯଶୋଦା ବିଭିନ୍ନ ଗୋପ କ୍ରୀଡ଼ାରେ ନିପୁଣ ତୁମ ପୁତ୍ର ବେଣୁବାଦନରେ ଅନେକ ନୂଆ ସ୍ୱରାଳାପ ଉଦ୍ଭାବନ କରିଛନ୍ତି ସେ ଯେତେବେଳେ ଅଧର ବିମ୍ବରେ ବଂଶୀ ସଂଯୋଗ କରି ବୈଚିତ୍ରମୟ ସୁର ଲହରୀର ଐକତାନ ପ୍ରକାଶ କରନ୍ତି ସେତେବେଳେ ବ୍ରହ୍ମା ଶିବ ଇନ୍ଦ୍ର ପ୍ରମୁଖ ଦେବଶ୍ରେଷ୍ଠମାନେ ସେହି ଧ୍ୱନି ଶ୍ରବଣ କରି ବିହୋଳ ହୋଇ ପଡ଼ନ୍ତି ଯଦିଓ ସେମାନେ ବିଦ୍ୱତ୍ ଜନ କିନ୍ତୁ ସେମାନେ ସେହି ସ୍ୱରାଳାପର ତତ୍ତ୍ୱ ନିର୍ଣ୍ଣୟ କରିପାରନ୍ତି ନାହିଁ ଆଉ ତେଣୁ ସେମାନଙ୍କ ମସ୍ତକ ହୃଦୟ ଅବନତ କରନ୍ତି ତେଣୁ ଏଭଳି ଭାବରେ ତବସୁତ କହିଲେ ଏଥିରେ ଜଣା ପଡ଼ୁଛି ଯଶୋଦା ମାଆଙ୍କ ପାଖରେ ଗୋପୀମାନେ ଆସିକରି କୃଷ୍ଣଙ୍କର ଲୀଳାଗାନ କରନ୍ତି ଗୁଣଗାନ କରନ୍ତି ଯଶୋଦା ବା ଏଇଠି ଥିଲାବେଳେ କୃଷ୍ଣ ଆସିକି ତାଙ୍କୁ ଦର୍ଶନ ହେବ ସେଥିପାଇଁ ସେ ଆଶା ମଧ୍ୟ ଆସୁଛନ୍ତି କୃଷ୍ଣଙ୍କର ଲୀଳାଗାନ କରୁଛନ୍ତି ଏ ଲାଷ୍ଟକୁ କୁହାଯିବ ଏହିଭଳି ଭାବରେ ଗୋପୀମାନେ ସିଏ କ'ଣ ତାଙ୍କ ଦିନଟା ଏହିଭଳି ଭାବରେ କଟାଉଥିଲେ ଯୁଗ କ୍ଷଣ ଯୁଗ ସତ ମିବ ଯାସାଙ୍କ ବିନା ଭଗବାନ ବିନା ଗୋଟିଏ କ୍ଷଣ ତାଙ୍କୁ ଶହେ ଯୁଗ ଭଳି ଲାଗୁଥିଲା। ତେଣୁ ସେଇ ଭଗବାନ କଥାରେ ସମୟ ବିତାଉଥିଲେ। ଶ୍ଳୋକରେ ଏଇଭଳି ଭାବରେ କୁହାଯାଇଛି ଯେ ଚରଣାନି କହିଲେ ଆଚରଣାନି, ଯେଉଁ ବିଭିନ୍ନ ପ୍ରକାର ଆଚରଣ ଚଳୁଛି, କ୍ରୀଡ଼ା କୃଷି ବିଦଗ୍ଧ ସେଥିରେ ସବୁ ବିଦଗ୍ଧ, କୃଷ୍ଣ ସବୁଥିରେ ଏକ୍ସପର୍ଟ। ପୂର୍ବ ସଦ୍ୟନ ଅନ୍ୟ ଲୋକପାଳ ସେ ଗରୁଡ଼ା ଆଦି ପାର୍ଶ୍ୱଦା ଆଦି ସବୁ ରହିଛନ୍ତି। ଭଗବାନଙ୍କୁ ସବୁ ଆସିଲା ବେଳକୁ ସବୁ ଭଗବାନଙ୍କ ପାଖରେ ପ୍ରଣାମ କରୁଛନ୍ତି। ସବୁ ଶିବ ବ୍ରହ୍ମା ଆଦି ସବୁ ଆଦି ଶବ୍ଦରେ ମଧ୍ୟ ପରମେଷ୍ଠି ଗୁରୁଗା ଏମାନେ ସବୁ ଲୋକପାଳ ଆଉ ଗରୁଡ଼ା ଆଦି ପାର୍ଶ୍ୱଦମାନେ ସବୁ ଆସିକି ଭଗବାନ ପ୍ରଣାମ କରୁଛନ୍ତି। ଏସବୁ କଥା ଗୋପୀମାନେ ମା' ଯଶୋଦାଙ୍କୁ କହିକରି ସାନ୍ତ୍ୱନା ପ୍ରଦାନ କରୁଛନ୍ତି। କାହିଁକି ଡେରି ହେଲା, ଏଇଭଳି ଭାବରେ ସେମାନେ ଯଶୋଦା ମା' ଚିନ୍ତା କରୁଥିବେ, ସେଥିପାଇଁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ତେଣୁ ଏଇଭଳି ଭାବରେ ବାରଟି ଯୁଗଳ ଗୀତ ରହିଛନ୍ତି। ତେଣୁ ଆମେ ଏଇ ଦୁଇଟି ଯୁଗଳ ଗୀତ ଆଜି ପାଠ କଲେ ଆମେ ତାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌରଭକୁଣ୍ଡ କି ଗୋ।